ओम शांति। आज 2 अगस्त 2026 आज अव्यक्त महावाक्य पुनरावृत्ति तारीख 17 फेब्रुआरी 2011 हेडिंग मानसिक सेवा द्वारा आत्मा मानंकु आंजुली देवार सेवा करिबा सहित बहुत कालर तीव्र पुरुषार्थ करी सदा प्रस्तुत रहिले मालार दाना होइजिव। मानसिक सेवा द्वारा आत्मा मानंकु आंजुली देवार सेवा करिबा सहित बहुत कालर तीव्र पुरुषार्थ करी सदा प्रस्तुत रहिले मालार दाना होइजिव। आज स्नेहर सागर निजर स्नेही पिला मानंक सहित मिसिबा पई आसिछंती। पिला माने मने पकाइले मेरे बाबा आ जाओ, तेणु बाबा कहउछंती मोर स्नेही पिला माने। स्नेह भितर एभळी आकर्षण रहिछि जहाकि प्रत्येक संतान बाबांकु निजर करिछंती एवं बाबा मध्य प्रत्येक संतान को मोर संतान कहि निज भितर मिसाई देइछंती। एहा बड़ चमत्कार अटे जहाकि पिला माने कहिले मेरे बाबा, तेणु एही मोर शब्द भितर एते स्नेह भरी रहिछि जहाकि बाबा मध्य कहिले मेरे बच्चे। तेबे स्नेह कण रु कण करि देउछि प्रत्येक संतानर मस्तकरे आज स्नेहर तरंग उठिबारे लागिछि। याकु देखि बाप दादा हर्षित हेउछंती। स्नेह ही हृदय को आपणार करिबार साधन अटे, तेणु प्रत्येक संतान भितरे आज स्नेहर तरंग उठिथिबार देखि बाप दादा मध्य खुशी होउछंती। एबे एबे 5 मिनिट पई बाप दादा समस्तंकु गोटे ड्रिल कराउछंती। निजर मानसिक शक्ति बा संकल्प शक्ति द्वारा सारा सृष्टि भितरे जेउ माने भी तुमर भक्त अछंती बा अनेक दुखी अशांत आत्मा माने अछंती मुकु मने पकाउछंती, हे आमर पूर्वज माने आमकु अल्प समय पई हेउ पछके टिके शांति देइ दियो, टिके सुखर आंजुली देइ दियो, आमकु रक्षा कर। एइभली आत्मा मानंकु एहिठारे बसी प्रकट कर, कोन सेमानकर डाकरा तुमकु सुना जाउछि त रक्षा कर रक्षा कर। तेबे एइभली आत्मा मानंक निकटरे निजर मानसिक शक्ति द्वारा सुख शांतिर किरण पहुंचाओ। एइभली मानसिक सेवा सारा दिन भितरे बारंबार करूथाओ काहेकिना बाबांक सहित तुमे पिलामाने मध्य विश्व सेवक अट। सारा दिन वाणी द्वारा जेपरि सेवार निमित्त हेउछ सेहिपरि मझेरे मझेरे मानसिक सेवा करिबार मध्य अभ्यास करिचालो। एथिरे तुम निजर मध्य लाभ रहिछि काहेकिना तुमर मन जदि सर्वदा सेवारे व्यस्त रहिब तेबे तुम पाखकु मझेरे मझेरे माया जेउ सबु फालतु संकल्प व्यर्थ संकल्प नै आसुछि सेथिरु रक्षा पाइजिब। परिश्रम करिबाकु पड़िब नाही। जेतेबेले बाप दादा पचारुछंती समस्ते किपरि अछ तेबे कोन उत्तर देउछ, पुरुषार्थ त चालीछि किंतु केबे केबे सदाकाळर पुरुषार्थ हेउ नाही। तेणु बाप दादा एबे पिलामानंकर एही रेकर्ड देखिबाकु चाहउछंती जे एबे केबे केबे शब्दटी समाप्त होइजाउ, कोन होइ पारिब त केबे केबे शब्द समाप्त होइजिव, कोन समय आसिले प्रस्तुत होइजिव। एबे हेउछु निश्चित हेबु, एहा परिवर्ते एबे सदा प्रस्तुत होइ पारिब काहेकि जानिछ सदा प्रस्तुत रहिबार अभ्यास मायाजित मनजित जगत जित्र संस्कारकु जदि बहुत समय पूर्वरु जमा करिथिव तेबे जाई अंतिम समय रे मध्य एही बहुत कालर अभ्यास तुमकु विजयी करी मालार दाना करिदेव। तुमे पास विथ अनर अर्थात सम्मानर सहित उत्तीर्ण होइजिव। केवल पास नुहे पास विथ अनर। तेबे कुह एइभली साहस अछि त पास विथ अनर त हेबो ना। जेउ माने द्वापर जुगठारु आजि पर्यंत पूज्य हेउछंती अर्थात मालार दाना हेउछंती सेमानंक भितरे निजकु मालार दाना करिवार सुध संकल्प अछि ना। बाप दादा मध्य प्रतिदिन अमृत बेळारे निजर मालार दाना मानंकु देखुछंती एवं विशेष भावरे मिलन करुछंती। तेबे तुमे समस्ते निजकु मालार दाना मने करुछ त इमिति भी 16,000 माला मध्य रहिछि किंतु ताहाकु त द्वितीय नंबर मालाकु त जीवना। तेबे विशेष माला जहाकि गायन एवं पूजन योग्य हेउछि ताहा प्रथम माला अटे। तेबे आज बाप दादा सेही दाना मानंकु देखुथिले काहेकिना ब्रह्मा बाबांक सहित विशेष राज्य अधिकारी सेही माने ही हेउछंती। तेणु ब्रह्मा बाबा आज निजर एबे पर्यंतर तीव्र पुरुषार्थी एवं भविष्यतर राज्य अधिकारी सिंहासन उपरे त दुईजण ही बसिबे किंतु राज्य करिवारे साथी हेउथिबा आत्मा मानंकर ही प्रथम माला अटे। तेणु निजे निजकु चेक करिनेउछ बाप दादांक साथीरे त जीव କାହିଁକି ନା ଏବେ ତୁମ ସମସ୍ତଙ୍କର ବାହୁଡ଼ା ଯାତ୍ରା ହେବ। ଯଦି ଯିବାକୁ ହିଁ ପଡ଼ିବ ତେବେ ବାବାଙ୍କ ସାଥିରେ ଯାଅ, ଏକା ଏକା ଯାଅ ନାହିଁ। ତେଣୁ ସାଥିରେ ଯାଉଥିବା ପାଖାପାଖି ଦାନା କେଉଁମାନେ ହୋଇଥିବେ? ଯେଉଁମାନେ ବହୁତ କାଳର ତୀବ୍ର ପୁରୁଷାର୍ଥୀ ହୋଇଥିବେ। କେବଳ ପୁରୁଷାର୍ଥୀ ନୁହେଁ, କେବେ କେବେ ବାଲା ନୁହେଁ, ବହୁତ କାଳର ବାପ ସମାନ ସ୍ଥିତିବାଲା ହିଁ ରାଜ୍ୟ ଅଧିକାରୀ ହେବେ। ତେବେ କ'ଣ ଭାବୁଛ, ତୀବ୍ର ପୁରୁଷାର୍ଥୀ ଅଛ ତ? ଯେଉଁମାନେ ଭାବୁଛନ୍ତି ମୁଁ ତୀବ୍ର ପୁରୁଷାର୍ଥୀର ଧାଡ଼ିରେ ଅଛି, ସେମାନେ ହାତ ଉଠାଅ। ତୀବ୍ର ପୁରୁଷାର୍ଥୀ ବଡ଼ ହାତ ଉଠାଅ। ଛୋଟ ହାତ ଉଠାଉଛନ୍ତି? ଆଚ୍ଛା, ବହୁତ ଉଠାଉଛନ୍ତି। ଏବେ ଲମ୍ବା ହାତ ଉଠାଅ, ଛୋଟ ନୁହେଁ। ଆଚ୍ଛା, ବାପ ଦାଦା ତ ପ୍ରତିଦିନ ପିଲାମାନଙ୍କର ଚାର୍ଟକୁ ଦେଖୁଛନ୍ତି। ଅଧିକାଂଶ ପିଲା ତୀବ୍ର ପୁରୁଷାର୍ଥୀ ମଧ୍ୟ ଅଟନ୍ତି, କିନ୍ତୁ କେବେ କେବେ ଶବ୍ଦ ମଧ୍ୟ ସେଥିରେ ଯୋଡ଼ି ଦେଉଛନ୍ତି। କିନ୍ତୁ ବାବା କାହିଁକି କହୁଛନ୍ତି, ଦୟାକରି ଧ୍ୟାନ ଦିଅ, ସୂକ୍ଷ୍ମ ସଂକଳ୍ପରେ ମଧ୍ୟ ହଲଚଲ ନ ହେଉ, ଅଚଳ ଅଟଳ ଶୁଦ୍ଧ ସଂକଳ୍ପ ଧାରି ବହୁତ ସମୟ ପର୍ଯ୍ୟନ୍ତ ହେବାକୁ ହିଁ ପଡ଼ିବ। କେତେକ ପିଲା ବହୁତ ମିଠା ମିଠା ବାର୍ତ୍ତାଳାପ ମଧ୍ୟ କରୁଛନ୍ତି, ଅବା ଆମେ ନିଶ୍ଚିତ ଠିକ୍ ସମୟରେ ପ୍ରସ୍ତୁତ ହୋଇଯିବୁ। କାହିଁକି ନା ସମୟ ଯେତେ ଯେତେ ପାଖେଇ ଆସୁଥିବ, ଦୁନିଆର ଅବସ୍ଥା ହଲଚଲ ହେବାକୁ ଲାଗିଲେ ବୈରାଗ୍ୟ ତ ଆପେ ଆପେ ଆସିଯିବ। କିନ୍ତୁ ତୁମର ଟିଚର କିଏ ହେଲା, ସମୟ ନା ବାବା? ସମୟ ତ ତୁମର ରଚନା ଅଟେ, ତେଣୁ ବାବା ତୁମକୁ ଏବେ ସଂକେତ ଦେଉଛନ୍ତି ଯେ ବହୁତ ସମୟର ତୀବ୍ର ପୁରୁଷାର୍ଥ ହିଁ ଅନ୍ତ ସମୟରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ କରାଇ ଦେବେ। ପାସ୍ ତ ସମସ୍ତେ ହେବେ, କିନ୍ତୁ ପାସ୍ ୱିଥ୍ ଅନର୍ ହେବା ପାଇଁ ବହୁତ ସମୟର ଲଗାତାର ତୀବ୍ର ପୁରୁଷାର୍ଥ କରିବା ବାଲା ଆବଶ୍ୟକ। ସେଥିପାଇଁ ଆଜିର ତାରିଖକୁ ନୋଟ୍ କରିଦିଅ। ଏବେ ମଧ୍ୟ କେବେ କେବେ କିଛି କିଛି ହୋଇ ହିଁ ଯିବୁ, କରି ହିଁ ଦେବୁ, ଏହି ଶବ୍ଦଗୁଡ଼ିକ ଯେପରି ଆଗକୁ ନ ବାହାରୁ। ପିଲାମାନଙ୍କ ପ୍ରତି ବାବାଙ୍କର ସ୍ନେହ ତ ସଦାସର୍ବଦା ରହିଛି, ଶେଷ ଦାନା ଉପରେ ମଧ୍ୟ ବାବାଙ୍କର ସ୍ନେହ ଅଛି। କାହିଁକି ଜାଣିଛ, ଦିଲ୍ର ସହିତ ମେରା ବାବା ତ କହିଛି ନା। ଆଜିର ବଡ଼ ବଡ଼ ବୁଦ୍ଧିଜୀବୀ ଆତ୍ମାମାନେ ମେରା ବାବା କହିପାରୁନାହାନ୍ତି, କିନ୍ତୁ ସେ ମେରା ବାବା ବୋଲି ତ କହୁଛି। ସେଥିପାଇଁ ବାବାଙ୍କର ସ୍ନେହ ତାହା ପ୍ରତି ମଧ୍ୟ ରହିଛି। ପିଲାମାନଙ୍କ ପ୍ରତି ସ୍ନେହ ତ ବାବାଙ୍କର ସବୁ ସମୟରେ ରହିଛି, ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ରହିବ, ଏବଂ ଶେଷ ନମ୍ବରର ପିଲା ପ୍ରତି ମଧ୍ୟ ରହିବ। ତେବେ ଏହି ସ୍ନେହ ହିଁ ତୁମମାନଙ୍କୁ ବାବାଙ୍କର କରିଦେଇ, ସେଥିପାଇଁ ବାପ ଦାଦା ଏକଥା ମଧ୍ୟ କହୁଛନ୍ତି ଯେ ସ୍ନେହ ତ ଅଧିକାଂଶ ପିଲାଙ୍କର ରହିଛି ଏବଂ ରହିବ ମଧ୍ୟ, କିନ୍ତୁ କେବଳ ସ୍ନେହ ନୁହେଁ, ଶକ୍ତି ମଧ୍ୟ ଆବଶ୍ୟକ, ତୀବ୍ର ପୁରୁଷାର୍ଥ ମଧ୍ୟ ଆବଶ୍ୟକ। ସ୍ନେହ ସହିତ ଶକ୍ତି ଦରକାର ଏବଂ ତୀବ୍ର ପୁରୁଷାର୍ଥ ମଧ୍ୟ ଦରକାର। ବାପ ଦାଦାଙ୍କର ତ ପିଲାମାନଙ୍କ ଉପରେ ଭରସା ଅଛି ନା, ତେଣୁ ଏବେଠାରୁ ହିଁ ଏହିଭଳି ପିଲାମାନଙ୍କୁ ପଦ୍ମା ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି। ବାହା ପିଲାମାନେ ବାହା, ସାହସୀ ଅଟ। ତୁମମାନଙ୍କ ସାହସ ସହିତ ବାବାଙ୍କର ସାହାଯ୍ୟ ତ ନିଶ୍ଚିତ ରହିବ ନା। ଏବେ ଆଉ ଗୋଟିଏ କଥା କର, ନିଜର ମନକୁ ବ୍ୟସ୍ତ ରଖିବା ପାଇଁ ବାବା ଯେପରି ପୂର୍ବରୁ କହିଛନ୍ତି, ଗୋଟିଏ ସେକେଣ୍ଡ ଭିତରେ ଷ୍ଟପ୍, ମୁଁ ବିନ୍ଦୁ ଅଟେ, ବିନ୍ଦୁ ଲଗାଇବାକୁ ହେବ ଏବଂ ସମସ୍ତଙ୍କୁ ବିନ୍ଦୁ ରୂପରେ ଦେଖିବାକୁ ହେବ। ଯଦି ବିନ୍ଦୁକୁ ହିଁ ଦେଖିବ ତେବେ ଅନ୍ୟ କୌଣସି ସଂକଳ୍ପ ଚାଲିବ ହିଁ ନାହିଁ। ମାନସିକ ସେବା ଉପରେ ଧ୍ୟାନ ଦିଅ। ଏତେ ସବୁ ଦୁଃଖୀ ଆତ୍ମାମାନେ ଯେଉଁମାନେ କି ଚିତ୍କାର କରୁଛନ୍ତି, ସେମାନଙ୍କୁ କିରଣ ଦେବାର ସେବାରେ ମନକୁ ଅଧିକ ଲଗାଅ, କାହିଁକି ନା ମାନସିକ ସେବା ବହୁତ ଶ୍ରେଷ୍ଠ ସେବା ଅଟେ। ଦୁଃଖୀ ଆତ୍ମାମାନଙ୍କର ମଧ୍ୟ ଲାଭ ହେବ ଏବଂ ତୁମ ନିଜର ମଧ୍ୟ ଲାଭ ହେବ, ଏଥିରେ ଡବଲ ଫାଇଦା ରହିଛି। ଯେପରି ବାଣୀ ଦ୍ୱାରା ସେବା କରୁଛ ଏବଂ ସେବାର ବୃଦ୍ଧି ମଧ୍ୟ ହେଉଛି, ଦିଲ୍ର ସହିତ କରୁଛ ନା, ସଂଖ୍ୟା ମଧ୍ୟ ବଢି ଚାଲିଛି, ସେଣ୍ଟର ମଧ୍ୟ ବଢି ଚାଲିଛି, ତେବେ ବାଣୀର ସେବା ଅଧିକାଂଶ ପିଲାଙ୍କର ଠିକ୍ ଅଛି, ସମସ୍ତଙ୍କର ନୁହେଁ, ଅଧିକାଂଶ ପିଲାଙ୍କର ଠିକ୍ ଅଛି। ସେହିପରି ଏବେ ବିଶେଷ କରି ମନ ଦ୍ୱାରା ଆତ୍ମାମାନଙ୍କୁ ଆଞ୍ଜୁଳି ଦେବାର ସେବା କରିଚାଲ, ମନକୁ ଫ୍ରିରେ ଛାଡ଼ ନାହିଁ। କୌଣସି ନା କୌଣସି ସେବାରେ ମନ ଦ୍ୱାରା ଶକ୍ତି ଦେବାର, ମୁଖ ଦ୍ୱାରା ବାଣୀର ସେବା, କର୍ମ ଦ୍ୱାରା ଗୁଣର ସେବା, ସମ୍ବନ୍ଧ ସମ୍ପର୍କରେ ଖୁସି ଦେବାର ସେବା, ଏଭଳି ଭିନ୍ନ ଭିନ୍ନ ସେବାଗୁଡ଼ିକରେ ମନକୁ ବ୍ୟସ୍ତ ରଖ। କାହିଁକି ନା ସାରା ବିଶ୍ୱରେ ସର୍ବଶ୍ରେଷ୍ଠ ଧନବାନ ଆତ୍ମାମାନେ କିଏ, ତୁମେମାନେ ହିଁ ଅଟ ନା। ତୁମକୁ କେତେ ସମ୍ପତ୍ତି ମିଳିଛି, ତେଣୁ ସବୁ ପ୍ରକାରର ସମ୍ପତ୍ତି ଦ୍ୱାରା ସେବା କର। ସମ୍ପତ୍ତିକୁ ଯେତେ ଯେତେ ସେବାରେ ଲଗାଇବ ସେତେ ସେତେ ବଢି ଚାଲିବ। ମନ, ବାଣୀ, କର୍ମ, ସମ୍ବନ୍ଧ, ସମ୍ପର୍କ, ସଂକଳ୍ପ, ସମୟ, ସବୁକିଛି ସମ୍ପତ୍ତିକୁ ସେବାରେ ଲଗାଅ। ସେଥିପାଇଁ ଏବେ ଯେପରି ନିଜର ସେବା ଉପରେ ଧ୍ୟାନ ଦେଉଛ, ସେହିପରି ଦୁଃଖୀ ଆତ୍ମାମାନଙ୍କୁ, ନିଜର ଭକ୍ତମାନଙ୍କୁ ମାନସିକ ଶକ୍ତି ଦ୍ୱାରା କିରଣ ଦେବାର ସେବାରେ ମଧ୍ୟ ଗୁରୁତ୍ୱ ଦେଇ ସାରାଦିନ ଭିତରେ କିଛି କିଛି କର, କାରଣ ସେମାନେ ବହୁତ ଚିତ୍କାର କରୁଛନ୍ତି, କଣ ତୁମକୁ ଶୁଭୁ ନାହିଁ କି? ଅଧିକାଂଶ ଘରେ କିଛି ନା କିଛି ଦୁଃଖର କାରଣ ରହିଛି, ଏହିଭଳି ଦୁଃଖୀମାନଙ୍କୁ ସୁଖ ଦେବାବାଲା କିଏ? କୁହ, କିଏ ଦେବ? ତୁମେମାନେ ହିଁ ଅଟ ନା? ତେଣୁ ଏହି ମାନସିକ ସେବାକୁ ସାରାଦିନ ଭିତରେ ଚେକ୍ କରୁଥାଅ, କେତେ ସମୟ କରିଲି, ଯେପରି ନିଜ ପାଇଁ ସମୟ ଦେଉଛ ସେହିପରି ମାନସିକ ସେବାରେ କେତେ ସମୟ ଦେଲ, ଦୟାଳୁ ତ ଅଟ ନା? ତେଣୁ ଦୁଃଖୀମାନଙ୍କ ଉପରେ ଦୟା କର, ତୁମମାନଙ୍କର ଗୋଟିଏ ଗୀତ ମଧ୍ୟ ଅଛି ନା, ହେ ମାତା ପିତା ଦୁଃଖୀମାନଙ୍କ ଉପରେ ଦୟା କର। ବାପଦାଦାଙ୍କୁ ବହୁତ ଚିତ୍କାର ଶୁଣିବାକୁ ପଡୁଛି, ତୁମମାନଙ୍କୁ କମ୍ ଶୁଭୁଛି, କିନ୍ତୁ ଏବେ ଶୁଣ, ସେମାନେ ଆଉ କେଉଁଠିକି ଯିବେ? ତୁମର ତ ଭାଇ ଭଉଣୀ ଅଟନ୍ତି ନା, ତେଣୁ ନିଜର ମଧ୍ୟ ଫାଇଦା କର, ମନକୁ ମଧ୍ୟ ବ୍ୟସ୍ତ ରଖ ଏବଂ ଦୁଃଖୀମାନଙ୍କର ଦୁଃଖ ହରଣ କର। ତାଙ୍କର ଅନ୍ତର ଚିତ୍କାର କରୁଛି, ବାପଦାଦା ତ ଶୁଣୁଛନ୍ତି, ତେଣୁ ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି, ହେ ମୋର ଶିଖିଲ ଦେ ଗେହ୍ଲା ସନ୍ତାନମାନେ, ଏବେ ଦୟାଳୁ ରୂପ ଧାରଣ କର, ନିଜର ବ୍ରାହ୍ମଣ ପରିବାର ଭିତରେ ମଧ୍ୟ ପରସ୍ପରର ସହଯୋଗୀ ହୁଅ। ଚାହେ ଯେପରି ବି ସଂସ୍କାର ହୋଇଥାଉ, କିନ୍ତୁ ତୁମର କାମ କ'ଣ? ତାର ସଂସ୍କାର ସହିତ ସଂଘର୍ଷ କରିବା ବା ତାଙ୍କୁ ମଧ୍ୟ ସଂସ୍କାରର ସଂଘର୍ଷଠାରୁ ମୁକ୍ତ କରିବା। ତୁମର ମଧ୍ୟ ଉପାଧି ଅଛି ନା, ଦୁଃଖହର୍ତ୍ତା ସୁଖକର୍ତ୍ତା, ବାବାଙ୍କର ସାଥୀ ଅଟ ନା? ବାବାଙ୍କର ସାଥୀ ହୋଇ କ'ଣ ସଂକଳ୍ପ କରିଛ? ଏହି ବିଶ୍ୱକୁ ଦୁଃଖ ଅଶାନ୍ତିରୁ ପରିବର୍ତ୍ତନ କରି ସୁଖ ଶାନ୍ତି ସ୍ଥାପନ କରିବାକୁ ହିଁ ହେବ, କରିବ ନା? ହାତ ଉଠାଅ, କରିବ ତ? ନା କେବଳ ଦେଖୁଥିବ ହେଉଛି ତ? ନା, ଏବେ କରିବାକୁ ପଡିବ, ଚାହେ ବ୍ରାହ୍ମଣ ଆତ୍ମା ହେଉ ବା କେହି ବି ହୋଇଥାଉ, କେବଳ ଦେଖ ନାହିଁ ଏଇଆ ସବୁ କରୁଛନ୍ତି, କିନ୍ତୁ ସେମାନଙ୍କୁ ମଧ୍ୟ ବାଣୀ ଏବଂ ମାନସିକ ସଂକଳ୍ପ ଦ୍ୱାରା ପରିବର୍ତ୍ତନ କର। କ'ଣ କରିବା ଉଚିତ ନୁହେଁ କି? ବାପଦାଦାଙ୍କୁ ଶୁଣିବାକୁ ମିଳୁଛି ଯେ ଆମେ ବାପଦାଦାଙ୍କୁ ଜଣାଇ ଦେଉଛୁ, ଯଦି ଜଣାଇ ଦେଇଛ ତେବେ ନିଜେ ମଧ୍ୟ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲ। ତାପରେ ବାପଦାଦା ଏବଂ ତାଙ୍କର ସାଥୀ ମୁରବୀ ପିଲାମାନେ ଏବଂ ନିମିତ୍ତ ହୋଇଥିବା ପିଲାମାନେ ଦାୟୀ ହେବେ। ତେଣୁ ସର୍ବଦା ନିଜର ମନକୁ ବ୍ୟର୍ଥ ସଂକଳ୍ପ କରିବା ପରିବର୍ତ୍ତେ ଏବେ ଦୁଃଖୀମାନଙ୍କୁ, ଚାହେ ବ୍ରାହ୍ମଣ ହୁଅନ୍ତୁ ବା କେହି ବି ହୁଅନ୍ତୁ, ହଲଚଲରେ ଥିବା ଆତ୍ମମାନଙ୍କୁ ସହଯୋଗ ଦିଅ, ସହଯୋଗୀ ହୁଅ। ଆଚ୍ଛା, ନୂଆ ନୂଆ ପିଲାମାନେ ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି, ସେମାନଙ୍କୁ ଗୋଟିଏ ସେକେଣ୍ଡରେ 10 ମିନିଟ୍ର କାମ କରିବାକୁ ହେବ, ତେଣୁ ସମୟକୁ ଟିକିଏ ବି ବ୍ୟର୍ଥରେ ନଷ୍ଟ କର ନାହିଁ, ପୁରା ଧ୍ୟାନ ଦିଅ। ନିଜର ପୁରୁଷାର୍ଥକୁ ତୀବ୍ର କରି ଯେତେ ଆଗକୁ ବଢ଼ିବାକୁ ଚାହିଁବ ବଢ଼ିପାରିବ। ଏହା ତୁମ ସମସ୍ତଙ୍କୁ ସବୁ ବ୍ରାହ୍ମଣମାନଙ୍କ ତରଫରୁ ବାବାଙ୍କ ତରଫରୁ ଶୁଭଭାବନା ଏବଂ ଶୁଭକାମନା ଦିଆଯାଉଛି। ଆଚ୍ଛା, ସବୁ ମଧୁବନବାଲା ଉଠ। ମଧୁବନବାଲା ଯଦି ନଥାନ୍ତେ ତେବେ ତୁମମାନଙ୍କର ଆତିଥ୍ୟ କିଏ କରିଥାନ୍ତେ? ଆରାମରେ ଆସୁଛ, ଖାଉଛ, ପିଉଛ, ସତେଜ ହେଉଛ, ତେଣୁ ମଧୁବନବାଲାଙ୍କ ପାଇଁ ତାଳି ବଜାଅ। ବାପଦାଦା ଜାଣିଛନ୍ତି ଯେ ଜାଗା କମ୍ ଥିବା କାରଣରୁ ମଧୁବନବାଲାଙ୍କୁ ଟିକେ ଦୂରରେ ବସି ଶୁଣିବାକୁ ପଡୁଛି, ଏହା ମଧ୍ୟ ସେବା ଅଟେ। ମଧୁବନବାଲାଙ୍କ ପାଇଁ ଏହା ମଧ୍ୟ ସେବା ଅଟେ, ଅନ୍ୟମାନଙ୍କୁ ସୁଖ ଦେବା କାରଣରୁ ସୁଖଦାତା ହୋଇଗଲ ନା? ତେଣୁ ମଧୁବନବାଲାଙ୍କର କାମ ହେଲା ସୁଖ ଦେବା ଏବଂ ସୁଖ ନେବା, କାହିଁକି ନା ଯେଉଁମାନେ ବି ଆସୁଛନ୍ତି ସେମାନଙ୍କର ଅନୁଭବରୁ ତୁମେମାନେ ଅନୁଭବ ଶୁଣାଉଛ ଏବଂ ସେହି ଅନୁଭବରୁ ମଧ୍ୟ ଜଣେ ଦୁଇ ଜଣଙ୍କର ଫାଇଦା ହୋଇଯାଉଛି। ତେବେ ଫାଇଦା ଅନେକ ତ ହେଉଛି, କିନ୍ତୁ ସମୟ କମ୍ ଥିବା କାରଣରୁ କମ୍ ଶୁଣାଉଛନ୍ତି। ତେବେ ମଧୁବନବାଲାଙ୍କର ଉପାଧି କ'ଣ ହେଲା? ସୁଖ ଦେବା, ସୁଖ ନେବା, ସୁଖଦାତାଙ୍କର ସନ୍ତାନ, ତେଣୁ ନିଜର ପିତାଙ୍କୁ ଅନୁକରଣ କରୁଛ। ଆଚ୍ଛା, ଏବେ ଯେଉଁମାନେ ଆସିଛ ସେମାନଙ୍କ ଭିତରୁ ଯେଉଁମାନେ ନିୟମିତ ମୁରଲୀ ଶୁଣୁଛନ୍ତି, କେହି କେହି ଅଛନ୍ତି ଯେଉଁମାନେ କି ମୁରଲୀ ଶୁଣୁନାହାନ୍ତି, ସେମାନେ ହାତ ଉଠାଅ। କେହି ନାହାନ୍ତି? ଆଚ୍ଛା, ଯେଉଁମାନେ ପଢୁନାହାନ୍ତି କି ଶୁଣୁନାହାନ୍ତି ସେମାନେ ଉଠ, ଅଳ୍ପ ଅଛନ୍ତି, କିଛି କଥା ନାହିଁ, କିନ୍ତୁ ଏବେ ଯେତିକି ବି ସମୟ ମିଳୁଛି ସେଥିରେ ବାବାଙ୍କର ମହାବାକ୍ୟ ନିଶ୍ଚିତ ଭାବରେ ପଢ଼ ବା ଶୁଣ। ପରମଧାମରୁ ବାପଦାଦା ଆସୁଛନ୍ତି, ସୂକ୍ଷ୍ମବତନରୁ ବ୍ରହ୍ମା ବାବା ଆସୁଛନ୍ତି ଏବଂ ଏଠାକୁ ଆସି ମହାବାକ୍ୟ ଉଚ୍ଚାରଣ କରୁଛନ୍ତି, ସେଥିପାଇଁ ମୁରଲୀ କେବେ ବି ଗୋଟିଏ ଦିନ ବି ମିସ୍ କରିବାର ନାହିଁ। ଯଦି ମିସ୍ କରିବ ତେବେ ବାପଦାଦାଙ୍କର ହୃଦୟ ସିଂହାସନ ମଧ୍ୟ ମିସ୍ ହୋଇଯିବ। ସେଥିପାଇଁ ଯେଉଁମାନେ ବି ମୁରଲୀ ମିସ୍ କରୁଛନ୍ତି ସେମାନେ ଭାବନ୍ତୁ ଯେ ଆମେ 3ଟି ସିଂହାସନର ମାଲିକ ନୁହେଁ, 2ଟି ସିଂହାସନର ମାଲିକ ମଧ୍ୟ ଯଥାଶକ୍ତି ହିସାବରେ ହେବୁ। ସେଥିପାଇଁ ମୁରଲୀ ମୁରଲୀ ମୁରଲୀ, କାହିଁକି ନା ମୁରଲୀରେ ପ୍ରତିଦିନ ପାଇଁ ନିର୍ଦ୍ଦେଶ ମିଳିଥାଏ, 4ଟି ଯାକ ବିଷୟ ପାଇଁ ନିର୍ଦ୍ଦେଶ ମିଳିଥାଏ, ତେଣୁ ପ୍ରତିଦିନ ନିର୍ଦ୍ଦେଶ ମିଳିବା ଦରକାର ନା? ତେବେ ଯେଉଁମାନେ ବି ମିସ୍ କରୁଥିବ କାରଣେ ଅକାରଣେ ସେମାନେ ନିଜ ନିଜର ବ୍ୟବସ୍ଥା କର, କିପରି ମୁରଲୀ ଶୁଣିବୁ, କୌଣସି ନା କୌଣସି ସୁବିଧା ନିଜ ପାଇଁ କର। ଆଜିକାଲି ବିଜ୍ଞାନର ସାଧନଗୁଡ଼ିକ ମଧ୍ୟ ତୁମ ପାଇଁ ହିଁ ବାହାରିଛି। ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶତା ହେବାର 100 ବର୍ଷ ପୂର୍ବରୁ ହିଁ ଏହି ବିଜ୍ଞାନ ବାହାରିଛି। ତୁମମାନଙ୍କର ମଧ୍ୟ କାମରେ ଆସିବ, ସେଥିପାଇଁ ତାକୁ କାମରେ ଲଗାଅ, ଫାଇଦା ଉଠାଅ। ଆଚ୍ଛା, ସମ୍ମୁଖରେ ବସିଥିବା ଯେଉଁଠି ବି ଶୁଣୁଥିବା ପିଲାମାନଙ୍କୁ ବାପଦାଦାଙ୍କର ଆନ୍ତରିକ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ଆନ୍ତରିକ ଶୁଭେଚ୍ଛା ଏବଂ ନମସ୍ତେ ନମସ୍ତେ ନମସ୍ତେ। ବାବା ସେବାର ପାଳି ୟୁପି ବନାରସର ଅଟେ। ୟୁପି ସହିତ ବ୍ରହ୍ମା ବାବାଙ୍କର ଏବଂ ଜଗଦମ୍ମାଙ୍କର ବହୁତ ସ୍ନେହ ଥିଲା। ବ୍ରହ୍ମା ବାବା ଯେତେଥର ୟୁପିକୁ ଆସିଛନ୍ତି ସେତିକି ଥର ବମ୍ବେକୁ ମଧ୍ୟ ଆସିଛନ୍ତି, କିନ୍ତୁ ୟୁପିକୁ ମଧ୍ୟ ଆସିଛନ୍ତି। ତେଣୁ ଯେଉଁ ସ୍ଥାନରେ ବ୍ରହ୍ମା ବାବାଙ୍କର ପାଦ ପଡ଼ିଛି ସେହି ସ୍ଥାନ କେତେ ଭାଗ୍ୟବାନ ଅଟେ। ଲକ୍ଷ୍ନୌ ଏବଂ କାନପୁର ଉଭୟ ଏହି ଭାଗ୍ୟର ଅଧିକାରୀ ଅଟେ। ବମ୍ବେ ମଧ୍ୟ ଅଧିକାରୀ ହୋଇଛି, କିନ୍ତୁ ଏବେ ୟୁପିର ପାଳି। ପ୍ରତ୍ୟକ୍ଷ ଭାବରେ ମା ଏବଂ ବ୍ରହ୍ମା ବାବାଙ୍କର ମା ଏବଂ ବାବାଙ୍କର ଶିକ୍ଷାର ବୁନ୍ଦା ୟୁପିରେ ପଡ଼ିଛି। ଏବେ ୟୁପି ଆଗକୁ କ'ଣ କରିବ? ବାଣୀ ଦ୍ୱାରା ମେଳାଗୁଡ଼ିକରେ ସେବା ତ କରୁଛ, କିନ୍ତୁ ବର୍ତ୍ତମାନର ସମୟ ଅନୁସାରେ ବାପଦାଦା ଯେଉଁ କଥା କହି ଆସିଛନ୍ତି, ଯାହାକୁ ପୂର୍ବରୁ ମଧ୍ୟ କରିଛ, ଉତ୍ତରାଧିକାରୀ ଏବଂ ନାମୀଗ୍ରାମୀ ମାଇକ୍। ତେବେ ନାମୀଗ୍ରାମୀର ଅର୍ଥ ଏହା ଅଟେ ଯେ ସେମାନଙ୍କର କହିବାର ପ୍ରଭାବ ଶୁଣିବାବାଲାଙ୍କ ଉପରେ ପଡୁଥିବ। ଏହିଭଳି ମାଇକ୍ ପ୍ରସ୍ତୁତ କର। ସେହିଭଳି ଉତ୍ତରାଧିକାରୀମାନଙ୍କର ଗ୍ରୁପ୍ ମଧ୍ୟ ସବୁ ସେଣ୍ଟରମାନଙ୍କରେ ରହିବା ଦରକାର। ତେବେ ୟୁପିରେ କେତେ ସେଣ୍ଟର ଅଛି? ବହୁତ ଅଛି ନା? ତେବେ ସେତିକି ଉତ୍ତରାଧିକାରୀ ଆତ୍ମା ବାହାରିବା ଦରକାର। ହିସାବ କରିବ କେତେ ସେଣ୍ଟର ଅଛି ଏବଂ କେତେଜଣ ଉତ୍ତରାଧିକାରୀ ଅର୍ଥାତ୍ ୱାରିସି କ୍ୱାଲିଟିର ଆତ୍ମା ବାହାରିଛନ୍ତି, ଏବଂ ଯେତିକି ହେବା ଦରକାର ସେତିକି ବାହାରି ସାରିଛନ୍ତି ନା ବାହାର କରିବାକୁ ପଡ଼ିବ। ଯଦି ବାହାର କରିବାକୁ ପଡ଼ିବ ତେବେ ସମୟ ଉପରେ କୌଣସି ଭରସା ନାହିଁ। ତେଣୁ ଶୀଘ୍ର ଶୀଘ୍ର ୱାରିସ ଏବଂ ମାଇକ୍ ବାହାର କର, ଯେଉଁମାନଙ୍କର କଥା ଶୁଣି ଅନେକ ଆତ୍ମାମାନଙ୍କର ଭାଗ୍ୟର ରେଖା ଖୋଲିଯିବ। କାହିଁକି ନା ତୁମେମାନେ ତ ବହୁତ ସେବା କରିଲଣି, ଯେଉଁମାନେ ପୁରୁଣା ଅଟନ୍ତି ସେମାନେ ତ ବହୁତ ସେବା କରିସାରିଲେଣି। ଏବେ ସେବା କରାଅ, କରିବାବାଲାଙ୍କୁ ବାହାର କର। କରିପାରିବ ନା? ଟିଚରମାନେ ହାତ ଉଠାଅ। ଆଚ୍ଛା, ଟିଚରମାନେ ମଧ୍ୟ ବହୁତ ଅଛନ୍ତି, ତେଣୁ ଏତିକି ଜଣଙ୍କୁ ପ୍ରସ୍ତୁତି କର। ପ୍ରତ୍ୟେକ ସେଣ୍ଟର ଚାହେ ଛୋଟ ହୋଇଥାଉ କି ବଡ଼ ହୋଇଥାଉ, ଯଦି ସେଣ୍ଟର ଗୁଡ଼ିକର ତାଲିକାରେ ଅଛନ୍ତି ତେବେ ସେମାନଙ୍କୁ ନିଶ୍ଚିତ ଭାବରେ ନିଜର ପ୍ରମାଣ ଦେବାକୁ ହେବ। କାହିଁକି ନା ସମୟ ଉପରେ କୌଣସି ଭରସା ନାହିଁ, କେବେ ବି କିଛି ବି ହୋଇଯାଇପାରେ। ସେଥିପାଇଁ ବାପଦାଦା ଯେଉଁ ସବୁ ଜୋନ୍ ଗୁଡ଼ିକ ଏଠାକୁ ଆସୁଛନ୍ତି, ଯେଉଁମାନେ ଆସିବି ନାହାନ୍ତି, ସବୁ ଜୋନ୍କୁ ଏହି କଥା କହୁଛନ୍ତି ଯେ ଏବେ ଆଗକୁ ବଢ଼। କ୍ଲାସ ଗୁଡ଼ିକ ତ ବହୁତ ହେଉଛି, ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି, କିନ୍ତୁ ଏବେ ନିମିତ୍ତ ହେବାବାଲାଙ୍କୁ ତିଆରି କର, ଏବଂ ସେମାନଙ୍କୁ ତିଆରି କରିବା ପାଇଁ ବାପଦାଦା ଦେଖୁଛନ୍ତି ସବୁ ଜୋନ୍ରେ ଏଭଳି ଆତ୍ମା ମଧ୍ୟ ଅଛନ୍ତି ଯେଉଁମାନେ କି ନିମିତ୍ତ ହୋଇପାରିବେ। ତେଣୁ ୟୁପି ବାଲା ପ୍ରଥମେ ତ ଭକ୍ତମାନଙ୍କର କଲ୍ୟାଣ କର। ଭକ୍ତ ବୋଲାଉଥିବା ଆତ୍ମା ଯଦି ଅଳ୍ପ ଅଛନ୍ତି, କିନ୍ତୁ ଅଛନ୍ତି, ସେମାନଙ୍କୁ ଭକ୍ତିର ଫଳ ପ୍ରାପ୍ତ କରା। ବିଚାରା ବହୁତ ମେହନତ କରୁଛନ୍ତି, ବାପଦାଦା ଦେଖୁଛନ୍ତି ଯେ ସମସ୍ତେ ନିଜ ନିଜର ପୁରୁଷାର୍ଥରେ ଆଗକୁ ମଧ୍ୟ ବଢୁଛନ୍ତି, କିନ୍ତୁ ଏବେ ମଧ୍ୟ ଆହୁରି ବଢ଼ିବା ପାଇଁ ସୁଯୋଗ ଅଛି। କରୁଛ ମଧ୍ୟ, ଏମିତି ନୁହେଁ ଯେ କରୁନାହଁ, କରୁଛ ନିଶ୍ଚିତ, କିନ୍ତୁ ଆଉ ଟିକେ ବେଗକୁ ବଢ଼ାଅ। ଭଲ ଅଟ ଏବଂ ଭଲ ସେବା ମଧ୍ୟ କରୁଛ। ସବୁ ଦାଦିମାନେ ମଧ୍ୟ ତୁମମାନଙ୍କୁ ଅଭିନନ୍ଦନ ଦେଉଛନ୍ତି। ପାଣ୍ଡବମାନେ ମଧ୍ୟ କେତେ ଆସିଛନ୍ତି, ପାଣ୍ଡବମାନେ ମଧ୍ୟ କମ୍ ନୁହନ୍ତି। ଏଭଳି କିଛି ସେବା ମଧ୍ୟ ଅଛି ଯାହାକୁ ପାଣ୍ଡବମାନେ ହିଁ କରିପାରିବେ। ସେଥିପାଇଁ ପାଣ୍ଡବମାନଙ୍କୁ ମଧ୍ୟ ବାପଦାଦା ଏବଂ ସମସ୍ତ ମଧୁବନବାସୀ ଅଭିନନ୍ଦନ ଦେଉଛନ୍ତି। ଆଚ୍ଛା, ଆଜିର ବରଦାନ ବୁଦ୍ଧିରୂପକ ପାଦକୁ ମର୍ଯ୍ୟାଦାର ସୀମାରେଖା ଭିତରେ ରଖୁଥିବା ସର୍ବପ୍ରାପ୍ତି ସମ୍ପନ୍ନ ଶକ୍ତିଶାଳୀ ଆତ୍ମା ଭବ। ବୁଦ୍ଧିରୂପକ ପାଦକୁ ମର୍ଯ୍ୟାଦାର ସୀମାରେଖା ଭିତରେ ରଖୁଥିବା ସର୍ବପ୍ରାପ୍ତି ସମ୍ପନ୍ନ ଶକ୍ତିଶାଳୀ ଆତ୍ମା ଭବ। ଯେଉଁ ପିଲାମାନେ ନିଜର ବୁଦ୍ଧିରୂପକ ପାଦକୁ ଟିକିଏ ବି ମର୍ଯ୍ୟାଦାର ସୀମା ଭିତରୁ ବାହାରକୁ ବାହାର କରନ୍ତି ନାହିଁ, ସେମାନେ ଗେହ୍ଲା ସନ୍ତାନ ହେବା ସହିତ ଭାଗ୍ୟବାନ ମଧ୍ୟ ହୋଇଯାଆନ୍ତି। ସେମାନଙ୍କ ପାଖକୁ କେବେ କୌଣସି ବି ବିଘ୍ନ ଅଥବା ତୋଫାନ, ଦୁଃଖ ବା ଉଦାସୀ ଆସିପାରିବ ନାହିଁ। ଯଦି ଆସୁଛି ତେବେ ବୁଝିନେବା ଦରକାର ଯେ ନିଶ୍ଚିତ ଭାବରେ ବୁଦ୍ଧିରୂପକ ପାଦ ମର୍ଯ୍ୟାଦାର ସୀମାଠାରୁ ବାହାରକୁ ବାହାର କରିଛ। ସୀମାଠାରୁ ବାହାରକୁ ବାହାର କରିବା ଅର୍ଥ ଭିକାରୀ ହେବା। ସେଥିପାଇଁ କେବେ ବି ଭିକାରୀ ଅର୍ଥାତ୍ ମାଗିବାବାଲା ନୁହେଁ, ସର୍ବଶକ୍ତି ସମ୍ପନ୍ନ ଶକ୍ତିଶାଳୀ ହୁଅ। ସ୍ଲୋଗାନ, ଯେଉଁମାନେ ସର୍ବଦା ନିଆରା ଏବଂ ବାବାଙ୍କର ପ୍ୟାରା ଅଟନ୍ତି ସେମାନେ ସୁରକ୍ଷିତ ରହିଥାନ୍ତି। ଯେଉଁମାନେ ସର୍ବଦା ନ୍ୟାରା ଏବଂ ବାବାଙ୍କର ପ୍ୟାରା ଅଟନ୍ତି ସେମାନେ ସୁରକ୍ଷିତ ରହିଥାନ୍ତି। ଅବ୍ୟକ୍ତ ଇସାରା ଏ ମାସର ଥିମ୍ ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୁଅ। ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୁଅ। ଆଜିର ପଏଣ୍ଟ, ଦୃଢ଼ତା ହିଁ ସଫଳତାର ଚାବିକାଠି ଏବଂ ସଫଳତା ତୁମମାନଙ୍କର ଜନ୍ମସିଦ୍ଧ ଅଧିକାର। ସେଥିପାଇଁ ଦୃଢ଼ତାକୁ କାମରେ ଲଗାଓ, ବେପରୁଆ ହୁଅ ନାହିଁ, ହୋଇଯିବ କରିଦେବି ଏଭଳି ଭାବ ନାହିଁ। ଦୃଢ଼ ସଂକଳ୍ପ ଦ୍ୱାରା ମନର ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରି ବିଜୟୀ ହୁଅ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।